ଛବି ଦଶ ପିତର ପ୍ରାର୍ଥନା ସମାପ୍ତ କଲା ସମୟରେ ତିନି ଜଣ ତାଙ୍କୁ ଖୋଜିବାକୁ ଆସିଲେ। ଅନ୍ୟ ଏକ ନଗରରୁ କର୍ଣ୍ଣଲିଓ ନାମକ ଜଣେ ଲୋକଙ୍କ ଦ୍ୱାରା ସେମାନେ ପ୍ରେରିତ ହୋଇଥିଲେ। କର୍ଣ୍ଣଲିଓ ଜଣେ ରୋମିଓ ନେତା, ସେ ଈଶ୍ୱରଙ୍କ ଗୌରବ ଦେଉଥିଲେ। ସେ ଈଶ୍ୱରଙ୍କ ଜଣେ ଦୂତଙ୍କୁ ଦର୍ଶନ କଲେ ଯେ ପିତରଙ୍କୁ ଖୋଜି ଆଣିବାକୁ ପ୍ରବର୍ତ୍ତାଇଲେ। ଜିହୁଦୀ ଲୋକ ରୋମିଓ ମାନଙ୍କୁ ଅଶୁଚି ବୋଲି କହୁଥିଲେ, କିନ୍ତୁ ଦର୍ଶନ ଦ୍ୱାରା ଈଶ୍ୱର ପିତରଙ୍କୁ କହିଲେ ଯେ ଈଶ୍ୱର ସମସ୍ତ ଲୋକଙ୍କୁ ଶୁଚି କରିଅଛନ୍ତି। ତେଣୁ ପିତର ଉଠି ସେମାନଙ୍କ ସହିତ ସେ ରୋମିଓ ଘରକୁ ଗଲେ। କର୍ଣ୍ଣଲିଓ ପିତରଙ୍କୁ ପୂଜା କରିବାକୁ ଇଚ୍ଛା କଲେ, କିନ୍ତୁ ପିତର ତାଙ୍କୁ କହିଲେ, ଉଠ, ମୁଁ କେବଳ ମନୁଷ୍ୟ, କାହିଁକି ମୋତେ ଡକାଇଲ। କର୍ଣ୍ଣଲିଓସ୍ ସେ ଦୂତଙ୍କ ବିଷୟରେ ପିତରଙ୍କୁ କହିଲା। ପୁଣି ପିତର ଈଶ୍ୱରଙ୍କୁ ପ୍ରକାଶ କରିଥିବା ଯୀଶୁଙ୍କ କଥା ତାହାକୁ କହିଲେ। କର୍ଣ୍ଣଲିଓ ଓ ତାଙ୍କ ପରିବାର ଯୀଶୁଙ୍କୁ ବିଶ୍ୱାସ କଲେ ଏବଂ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ। ଈଶ୍ୱର ସବୁ ଲୋକଙ୍କୁ ପ୍ରେମ କରନ୍ତି, ସବୁ ଜାତି, ଭାଷାବାଦୀ, କଳା ଓ ଗୁରା ସମସ୍ତଙ୍କୁ ସେ ପ୍ରେମ କରନ୍ତି। ସମସ୍ତେ ଯୀଶୁଙ୍କ ନାମରେ ବିଶ୍ୱାସ କରି ପିତା ଈଶ୍ୱରଙ୍କୁ ସେବା କରନ୍ତୁ ବୋଲି ସେ ଇଚ୍ଛା କରନ୍ତି।